ആകാശവാണി. ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ. ମୁଖ୍ୟ ସମ୍ବାଦ, ଚାରିଦିନିଆ ତାମିଲନାଡ଼ୁ ଗସ୍ତରେ ଯାଇ କୋଇମ୍ବାଟୁରରେ ପହଞ୍ଚିଲେ ରାଷ୍ଟ୍ରପତି. ଉଟିସ୍ଥିତ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜର ଅଧ୍ୟାପକ ଓ ଶିକ୍ଷାର୍ଥୀଙ୍କୁ ଆସନ୍ତାକାଲି କରିବେ ସମ୍ବୋଧନ. ବିକଶିତ ଭାରତ ଯୁବ ନେତୃତ୍ୱ କାର୍ଯ୍ୟକ୍ରମରେ ଯୁବବର୍ଗଙ୍କୁ କୁଇଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ. ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପାର୍ଲାମେଣ୍ଟର ଉଭୟ ସଦନ ଆଜି ଦିନକ ପାଇଁ ମୁଲତବୀ. ଦେଶର ଉପକୂଳବର୍ତ୍ତୀ ଖଣି ଅଞ୍ଚଳଗୁଡ଼ିକର ପ୍ରଥମ ପର୍ଯ୍ୟାୟ ନିଲାମ ଆସନ୍ତାକାଲି. ଏବଂ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାରେ ଜାତିସଂଘର ହସ୍ତକ୍ଷେପ ଲୋଡ଼ିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଚାରିଦିନିଆ ତାମିଲନାଡ଼ୁ ଗସ୍ତରେ ଯାଇ କୋଇମ୍ବାଟୁରରେ ପହଞ୍ଚିଛନ୍ତି. ୱେଲିଂଟନ୍ ଉଟିସ୍ଥିତ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜର ଅଧ୍ୟାପକ ଏବଂ ଶିକ୍ଷାର୍ଥୀଙ୍କୁ ଆସନ୍ତାକାଲି ସେ ସମ୍ବୋଧନ କରିବେ. ଖରାପ ପାଗ ଯୋଗୁଁ ରାଷ୍ଟ୍ରପତି ସଡ଼କ ପଥରେ ଉଟି ଅଭିମୁଖେ ଯାତ୍ରା କରିଛନ୍ତି. ନୀଳଗିରି ଜିଲ୍ଲାର ଆଦିବାସୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହ ଆସନ୍ତା ଶୁକ୍ରବାର ଦିନ ରାଷ୍ଟ୍ରପତି ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି. ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କୋଇମ୍ବାଟୁର ଏବଂ ଉଟି ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି. ଐତିହାସିକ ବିକଶିତ ଭାରତ ଯୁବ ନେତୃତ୍ୱ କାର୍ଯ୍ୟକ୍ରମରେ ଯୁବବର୍ଗଙ୍କୁ କୁଇଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି. ବିକଶିତ ଭାରତ ଚ୍ୟାଲେଞ୍ଜ ହେଉଛି ଚାରି ପର୍ଯ୍ୟାୟ ବିଶିଷ୍ଟ ପ୍ରତିଯୋଗିତା, ଯେଉଁଥିରେ ଯୁବବର୍ଗ ସେମାନଙ୍କ ଚିନ୍ତା ଓ ଭାବନାକୁ ବ୍ୟକ୍ତ କରିପାରିବେ. ନଭେମ୍ବର 25ରୁ ଆସନ୍ତା ମାସ 5 ତାରିଖ ପର୍ଯ୍ୟନ୍ତ ସର୍ବଭାରତୀୟ ଡିଜିଟାଲ କୁଇଜ୍ ପ୍ରତିଯୋଗିତା ଆରମ୍ଭ ହୋଇଛି. ଏଥିରେ 15ରୁ 29 ବର୍ଷ ବୟସ ବର୍ଗର ସମସ୍ତେ ଭାଗ ନେଇପାରିବେ. ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ଯୁବବର୍ଗଙ୍କ ଯୋଗଦାନ ହେବ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ. ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନକୁ ଆଜି ଦିନକ ପାଇଁ ମୁଲତବୀ କରାଯାଇଛି. ଲୋକସଭା ଅଧିବେଶନ ଆରମ୍ଭ ହେବା କ୍ଷଣି ବିରୋଧୀ କଂଗ୍ରେସ, ସମାଜବାଦୀ ପାର୍ଟି, ଡିଏମ୍କେ, ଟିଏମ୍ସି ଏବଂ ଅନ୍ୟ ଦଳର ସଦସ୍ୟ ଏକ ପ୍ରମୁଖ ବ୍ୟବସାୟ ଗୋଷ୍ଠୀ ବିରୋଧରେ ଲାଞ୍ଚ ଅଭିଯୋଗ ଏବଂ ଅନ୍ୟ କେତେକ ପ୍ରସଙ୍ଗ ନେଇ ଗୃହର ମଧ୍ୟଭାଗରେ ସ୍ଲୋଗାନ ଦେଇଥିଲେ. ବାଚସ୍ପତି ଓମ୍ ବିର୍ଲା ଗୃହର ଶୃଙ୍ଖଳା ଓ ମର୍ଯ୍ୟାଦା ବଜାୟ ରଖିବାକୁ ସଦସ୍ୟମାନଙ୍କୁ ବାରମ୍ବାର ଅନୁରୋଧ କରିଥିଲେ. ପ୍ରଶ୍ନକାଳ ପରେ ଉତ୍ଥାପିତ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ବାଚସ୍ପତି ପ୍ରତିଶ୍ରୁତି ଦେଇଥିଲେ. ତେବେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବାରୁ ଗୃହକୁ 12:00 PM ମୁଲତବୀ ଘୋଷଣା କରାଯାଇଥିଲା. ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟଙ୍କର ହଟ୍ଟଗୋଳ ପୂର୍ବପରି ଜାରି ରହିଥିଲା. ସ୍ଥିତିକୁ ଦୃଷ୍ଟିରେ ରଖି ଲୋକସଭାକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି. ସେହିଭଳି ରାଜ୍ୟସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଉତ୍ତରପ୍ରଦେଶ ସମ୍ବଳ ଜିଲ୍ଲା ହିଂସାକାଣ୍ଡ, ମଣିପୁର ହିଂସା ଏବଂ ଏକ ବ୍ୟବସାୟିକ ଗୋଷ୍ଠୀ ବିରୋଧରେ ଲାଞ୍ଚ ଅଭିଯୋଗ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ମୁଲତବୀ ନୋଟିସ୍ ଆଗତ କରାଯାଇଥିଲା. ଅଧ୍ୟକ୍ଷ ଜଗଦୀପ ଧନକଡ଼ ଧାରା 267 ଆଧାରରେ ଏହି ନୋଟିସ୍କୁ ଅଗ୍ରାହ୍ୟ କରିଦେଇଥିଲେ. ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ ପାଳନ ସଂକ୍ରାନ୍ତ ପରମ୍ପରାକୁ ଅନୁସରଣ କରିବାକୁ ଶ୍ରୀ ଧନକଡ଼ ବାରମ୍ବାର ଅନୁରୋଧ କରିଥିଲେ. ଗତ 30 ବର୍ଷ ମଧ୍ୟରେ 267 ଧାରାକୁ ଥରେ ଲାଗୁ କରାଯାଇଛି ବୋଲି ସେ ସଦସ୍ୟମାନଙ୍କୁ ଜଣାଇଥିଲେ. ବିତର୍କ ଓ ଆଲୋଚନା ମାଧ୍ୟମରେ କାର୍ଯ୍ୟଦକ୍ଷତା ବୃଦ୍ଧି କରିବାକୁ ଅଧ୍ୟକ୍ଷ ବିରୋଧୀ ସଦସ୍ୟଙ୍କୁ ନିବେଦନ କରିଥିଲେ, କିନ୍ତୁ ହଟ୍ଟଗୋଳ ଯୋଗୁଁ ଗୃହକୁ 11:45 PM ମୁଲତବୀ ଘୋଷଣା କରାଯାଇଥିଲା. ପରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟଙ୍କ ପକ୍ଷରୁ ହଟ୍ଟଗୋଳ ପୂର୍ବଭଳି ଜାରି ରହିଥିଲା, ଫଳରେ ଶ୍ରୀ ଧନକଡ଼ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଦିନକ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ. ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଇଭିଏମ୍ ସଂକ୍ରାନ୍ତରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ମନ୍ତବ୍ୟକୁ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ସମାଲୋଚନା କରିଛନ୍ତି. ସେ କହିଛନ୍ତି, ଯେତେବେଳେ କଂଗ୍ରେସ ନିର୍ବାଚନରେ ହାରୁଛି ସେତେବେଳେ ଇଭିଏମ୍ ଉପରେ ପ୍ରଶ୍ନ ଉଠାଉଛି. ବର୍ତ୍ତମାନ କଂଗ୍ରେସ ପ୍ରାୟ ସବୁ ରାଜ୍ୟରେ ତା'ର ସ୍ଥିତି ହରାଇ ବସିଛି, ଏପରିକି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିଠାରୁ କଂଗ୍ରେସ କମ୍ ଆସନରେ ବିଜୟୀ ହୋଇଛି. ଶ୍ରୀ ପାତ୍ର କହିଛନ୍ତି, ମହାରାଷ୍ଟ୍ର ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମହାୟୁତି ବିପୁଳ ବିଜୟ ହାସଲ କରିଥିବାବେଳେ କଂଗ୍ରେସ ପ୍ରାୟତଃ ମୂଳପୋଛ ହୋଇଯାଇଛି. ଇଭିଏମ୍ ଯୋଗୁଁ ଅନୁସୂଚିତ ଜାତି, ଜନଜାତି, ଅନ୍ୟାନ୍ୟ ପଛୁଆବର୍ଗ ଓ ଗରିବ ଲୋକମାନଙ୍କର ଭୋଟ୍ ନଷ୍ଟ ହୋଇଯାଇଛି ବୋଲି ଶ୍ରୀ ଖଡ୍ଗେ ଦେଇଥିବା ମନ୍ତବ୍ୟ ଏହି ବର୍ଗଙ୍କୁ ଅପମାନିତ କରିଛି ବୋଲି ଶ୍ରୀ ପାତ୍ର କହିଛନ୍ତି. ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ନୂତନ ସମନ୍ୱୟ ଏବଂ ଭାଗିଦାରୀ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗୁରୁତ୍ୱ ଦେଇଛନ୍ତି. ଇଟାଲୀର ଫ୍ୟୁଗିଠାରେ ଭାରତ ପ୍ରଶାନ୍ତ ମହାସାଗରୀୟ ସହଯୋଗୀଙ୍କ ସହ G7 ବୈଦେଶିକ ମନ୍ତ୍ରୀଙ୍କ ଆଉଟ୍ରିଚ୍ ବୈଠକରେ ଯୋଗଦେଇ ଡକ୍ଟର ଜୟଶଙ୍କର ସେହି ଅଞ୍ଚଳରେ 6 ପ୍ରମୁଖ କ୍ଷେତ୍ର ଉପରେ ସହଯୋଗ ନେଇ ଆଲୋଚନା କରିଛନ୍ତି. ସେଗୁଡ଼ିକ ମଧ୍ୟରେ ସାମୁଦ୍ରିକ ସହଯୋଗ, ସେମି କଣ୍ଡକ୍ଟର, ଯୋଗାଣ ଶୃଙ୍ଖଳ, ଅସ୍ଥାୟୀ ଋଣକୁ ଏଡ଼ାଇବା ନେଇ ସମ୍ବଳ ସହ ଉପଯୋଗ, ବିକାଶ ଲାଗି ପ୍ରଶାସନ, ସ୍ୱାସ୍ଥ୍ୟ ଓ ପ୍ରଯୁକ୍ତିବିଦ୍ୟା ଆଦି ଅନ୍ତର୍ଭୁକ୍ତ। ଆନ୍ତର୍ଜାତିକ ଆଇନକୁ ସମ୍ମାନ ଜଣାଇ ଏସବୁ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଅତ୍ୟନ୍ତ ଜରୁରୀ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ରହିଥିବା ଖଣି ଅଞ୍ଚଳଗୁଡ଼ିକର ପ୍ରଥମ ପର୍ଯ୍ୟାୟ ନିଲାମ ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିରେ ଆରବ ସାଗର ଏବଂ ଆଣ୍ଡାମାନ ସାଗର ଉପକୂଳ ଅଞ୍ଚଳରେ ଥିବା 13 ଖଣି ଅଞ୍ଚଳକୁ ସାମିଲ କରାଯାଇଛି। ସେଠାରୁ ମିଳୁଥିବା ଖଣିଜ ପଦାର୍ଥ, ମୌଳିକ ଢାଞ୍ଚାର ବିକାଶ, ସବୁଜ ଶକ୍ତି ରୂପାନ୍ତରଣ ଏବଂ ଅତ୍ୟାଧୁନିକ ନିର୍ମାଣ କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଖଣି ମନ୍ତ୍ରଣାଳୟ କହିଛି, ସମୁଦ୍ର ଗର୍ଭରେ ଥିବା ଖଣିଜ ସମ୍ପଦର ଅନୁସନ୍ଧାନ ଏବଂ ଏହାର ଉତ୍ତୋଳନ ଦିଗରେ ଏହି ପଦକ୍ଷେପ ଉଲ୍ଲେଖନୀୟ। ଉପକୂଳ ଅଞ୍ଚଳ ମଧ୍ୟରେ ଜଳସୀମା, ମହାଦେଶୀୟ ଅଞ୍ଚଳ, ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ଏବଂ ଅନ୍ୟାନ୍ୟ ସାମୁଦ୍ରିକ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯାଇଛି। 2,00,000 ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳ ବିଶିଷ୍ଟ ଦେଶର ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ରେ ଯଥେଷ୍ଟ ଖଣିଜ ସମ୍ପଦ ରହିଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଜାତିସଂଘର ହସ୍ତକ୍ଷେପ ଲୋଡ଼ିଛନ୍ତି। ପାର୍ଲାମେଣ୍ଟ ବାହାରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସିଂ କହିଛନ୍ତି, ବାଂଲାଦେଶର ଅନ୍ତରୀଣ ସରକାର କଠୋର ମୌଳବାଦୀଙ୍କ କବଳରେ ରହିଛି। ସେ କହିଛନ୍ତି, ଏହା ମାନବ ଜାତି ବିରୋଧରେ ଆକ୍ରମଣ। ଏହି ଘଟଣାରେ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକ ନୀରବ ରହିବାକୁ ନେଇ ଶ୍ରୀ ସିଂ ପ୍ରଶ୍ନ ଉଠାଇଛନ୍ତି। ସେହିପରି ଜନସେନା ପାର୍ଟି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ କହିଛନ୍ତି, ବାଂଲାଦେଶରେ ଯାହା ଘଟୁଛି ତାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ। ସେ ପୁଣି କହିଛନ୍ତି, ପାଲେଷ୍ଟାଇନ୍ରେ ଯାହା କିଛି ଘଟୁଛି ସେ ନେଇ ସମସ୍ତେ ବିବ୍ରତ ହୋଇପଡ଼ୁଥିବା ବେଳେ ବାଂଲାଦେଶ ଘଟଣାରେ କେହି ମତ ରଖୁନାହାନ୍ତି। ତୃଣମୂଳ କଂଗ୍ରେସର ବରିଷ୍ଠ ସାଂସଦ ସୁଗତ ରାୟ ବାଂଲାଦେଶରେ ଏବେ ଯାହା ଘଟୁଛି ତାହା ପଶ୍ଚିମବଙ୍ଗକୁ ପ୍ରଭାବିତ କରୁଛି ବୋଲି କହିଛନ୍ତି। ଇସ୍କନ ପୂଜକଙ୍କୁ ଗିରଫ କରିବା ଅଯୁକ୍ତିକର, ତେଣୁ ଏହି ଘଟଣାରେ ଭାରତ କୂଟନୈତିକ ସ୍ତରରେ ହସ୍ତକ୍ଷେପ କରିବା ଉପରେ ଶ୍ରୀ ରାୟ ଗୁରୁତ୍ୱ ଦେଇଛନ୍ତି। ସଶସ୍ତ୍ର ସେନା ଓ ଶିଳ୍ପ ମଧ୍ୟରେ ସମନ୍ୱୟ ଆଣିବା ଲାଗି ଆସନ୍ତାକାଲିଠାରୁ ନୂଆଦିଲ୍ଲୀରେ ପ୍ରତିରକ୍ଷା ସହଭାଗିତା ଦିବସ ଆୟୋଜନ କରାଯାଉଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ଏହି ଦୁଇଦିନିଆ କାର୍ଯ୍ୟକ୍ରମ ସରକାର ଓ ବ୍ୟବସାୟିକ ଅଂଶୀଦାରଙ୍କ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିବ। ଏହି ଅବସରରେ ବ୍ୟବସାୟୀ ଓ ସରକାର ଏବଂ ବ୍ୟବସାୟୀ ଓ ବ୍ୟବସାୟୀଙ୍କ ମଧ୍ୟରେ ଅନେକ ବୈଠକ ହେବାର କାର୍ଯ୍ୟସୂଚୀ ସ୍ଥିର କରାଯାଇଛି। ମନ୍ତ୍ରଣାଳୟ କହିଛି, ଏହି ରଣନୀତିକ ଭାଗିଦାରିତାରେ 200 ଉଦ୍ୟୋଗୀ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ସଶସ୍ତ୍ର ସେନାରୁ 100 ଜଣ ଅଧିକାରୀ ଅଂଶଗ୍ରହଣ କରିବେ। ସାମାଜିକ ଗଣମାଧ୍ୟମରେ ଅରୁଚିକର ବିଷୟବସ୍ତୁକୁ ରୋକିବା ପାଇଁ ପ୍ରଚଳିତ ଆଇନକୁ ଆହୁରି ସୁଦୃଢ଼ କରିବାର ଆବଶ୍ୟକତା ରହିଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଲୋକସଭାରେ ଏ ସଂକ୍ରାନ୍ତ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଯାଞ୍ଚ ଅଭାବରୁ ସାମାଜିକ ଗଣମାଧ୍ୟମରେ ବହୁ ରୁଚିହୀନ ବିଷୟବସ୍ତୁ ପ୍ରଦର୍ଶିତ ହେଉଛି। ସୂଚନା ଓ ପ୍ରଯୁକ୍ତିବିଦ୍ୟା ଆଇନ ଅଧୀନରେ ସରକାର ଆଇଟି ନିୟମ 2021 ନେଇ ବିଜ୍ଞପ୍ତି ଜାରି କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଓଟିଟି ପ୍ଲାଟଫର୍ମରେ ଆଇନ ଅନୁଯାୟୀ ବିଷୟବସ୍ତୁ ପ୍ରସାରଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଗତ ମାର୍ଚ୍ଚ ମାସରେ ଆଇନ ଅନୁଯାୟୀ ଅରୁଚିକର ବିଷୟବସ୍ତୁ ସମ୍ପର୍କିତ 18 ଓଟିଟି ପ୍ଲାଟଫର୍ମକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ନିଷେଧ କରାଯାଇଛି। କୌଣସି ବଡ଼ ଧରଣର ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜମ୍ମୁ ସହରରେ ଜାତୀୟ ନିରାପତ୍ତା ବାହିନୀ ଏନ୍ଏସ୍ଜିର ଏକ ସ୍ଥାୟୀ କେନ୍ଦ୍ର ସ୍ଥାପନ କରାଯାଇଛି। ଆମ ଜମ୍ମୁ ସମ୍ବାଦଦାତା କହିଛନ୍ତି, ଆତଙ୍କବାଦୀ ଘଟଣା ଦେଖାଦେଲେ ତତ୍କ୍ଷଣାତ୍ ଏନ୍ଏସ୍ଜି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜମ୍ମୁ ଅଞ୍ଚଳର ବିଭିନ୍ନ ଜିଲ୍ଲାରେ ବାରମ୍ବାର ଆତଙ୍କବାଦୀ କାର୍ଯ୍ୟକଳାପ ଦେଖାଦେଉଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ଲାଗି ଜମ୍ମୁସ୍ଥିତ ବୃହତ୍ କୋଠା, ନିରାପତ୍ତା କାର୍ଯ୍ୟାଳୟ ଏବଂ ସାଧାରଣ ସ୍ଥାନଗୁଡ଼ିକରେ ଏନ୍ଏସ୍ଜି କମାଣ୍ଡୋମାନଙ୍କୁ ମୁତୟନ କରାଯାଉଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଯୋଗୁଁ ପୁଡୁଚେରୀ ଓ କରାଇକାଲ ମଧ୍ୟରେ ବର୍ଷା ଲାଗି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗାସ୍ୱାମୀଙ୍କ ଅଧ୍ୟକ୍ଷତାରେ ସବୁ ବିଭାଗର ମୁଖ୍ୟଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଲଘୁଚାପ ପରାଞ୍ଜିପାଟାଇ ଓ ଚେନ୍ନାଇ ମଧ୍ୟରେ ଅତିକ୍ରମ କରିବାକୁ ଥିବାରୁ ପୁଡୁଚେରୀ ଓ କରାଇକାଲରେ ପ୍ରବଳ ବର୍ଷା ହେଉଛି। ସମ୍ଭାବ୍ୟ ବନ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ଲାଗି ଜରୁରୀକାଳୀନ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି। ଚାରିଦିନିଆ ତାମିଲନାଡ଼ୁ ଗସ୍ତରେ ଯାଇ କୋଇମ୍ବାଟୁରରେ ପହଞ୍ଚିଲେ ରାଷ୍ଟ୍ରପତି। ଉଟିସ୍ଥିତ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜର ଅଧ୍ୟାପକ ଓ ଶିକ୍ଷାର୍ଥୀଙ୍କୁ ଆସନ୍ତାକାଲି କରିବେ ସମ୍ବୋଧନ। ବିକଶିତ ଭାରତ ଯୁବ ନେତୃତ୍ୱ କାର୍ଯ୍ୟକ୍ରମରେ ଯୁବବର୍ଗଙ୍କୁ କ୍ୱିଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପାର୍ଲାମେଣ୍ଟର ଉଭୟ ସଦନ ଆଜି ଦିନକ ପାଇଁ ମୁଲତବୀ। ଦେଶର ଉପକୂଳବର୍ତ୍ତୀ ଖଣି ଅଞ୍ଚଳଗୁଡ଼ିକର ପ୍ରଥମ ପର୍ଯ୍ୟାୟ ନିଲାମ ଆସନ୍ତାକାଲି। ଏବଂ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାରେ ଜାତିସଂଘ ହସ୍ତକ୍ଷେପ ଲୋଡ଼ିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ। ସମ୍ବାଦ ଶେଷ ହେଲା।